ओम शांति ओम शांति। आज 1 जून 2025 आज अव्यक्त महावाक्य पुनरावृत्ति तारीख 21 अक्टोबर 2005 मूल्य हेडिंग संपूर्ण एवं संपन्न हेबार तिथि निर्धारित करी समय अनुसारे एबे सदा प्रस्तुत रुह। संपूर्ण एवं संपन्न हेबार तिथि निर्धारित करी समय अनुसारे एबे सदा प्रस्तुत रुह। आज बाप दादा चारिआडर पिलामानंकर तीनोटी रूपकु देखुछंती जेपरी बाबांकर विशेष करी तीनोटी संबंध स्मृतिरे रहुछि सेहिपरि पिलामानंकर मध्य तीनोटी रूपकु देखि बाप दादा हर्षित हेउछंती। तेबे निजर तीनोटी जाक रूपकु त जानिछना एही समयरे सबु पिला ब्राह्मण रूपरे अछंती एवं ब्राह्मण जीवनर शेष अवस्था ब्राह्मण तथा फरिस्ता अटे एवं फरिस्तारु पुणि देवता हेबो। तेबे सबुठारु विशेष हेला वर्तमानर ब्राह्मण जीवन। ब्राह्मण जीवन अमूल्य अटे। ब्राह्मण जीवनर विशेषता हेला पवित्रता एवं पवित्रता ही ब्राह्मण जीवनर रियलिटी अर्थात वास्तविकता अटे। पवित्रता ही ब्राह्मण जीवनर व्यक्तित्व अटे। पवित्रता ही सुख शांतिर जननी। जीवनरे पवित्रता जेतिकि थिबो सेही अनुसारे सुख एवं शांति मध्य जीवनरे स्वाभाविक भावरे रहिथिबो एवं स्वभावरे मध्य परिणत होइथिबो एवं पवित्र आत्मामानंकर लक्ष्य ब्राह्मणरु देवता नुहे। प्रथमे फरिस्ता हेबार अछि तापरे फरिस्तारु देवता। तेबे ब्राह्मणरु फरिस्ता एवं फरिस्तारु देवता एही तीनोटी रूप बापदादा सबु पिलांकर देखुछंती। एबे तुम समस्तंक सम्मुखकु निजर एही तीनोटी रूप आसीगला त आसीगला ब्राह्मण त होइ जाइछ। एबे लक्ष्य रहिछि फरिस्ता हेबार। एही लक्ष्य रखिछन फरिस्ता हेबाकु ही पड़िबो। चेक कर फरिस्ता पणियार विशेषता गुड़िक जीवन रे केते परिमाणरे देखा जाउछि। फरिस्ता अर्थात जहार पुरुणा संस्कार तथा पुरुणा संसार सहित कौनसी संबंध नथिबो। फरिस्ता अर्थात केवल समस्या आसीबा समय रे डबल लाइट हेउथिबो ताहा नोहे किंतु सर्वदा मन वचन कर्म संबंध संपर्क रे डबल लाइट अर्थात हालुका। तेबे हालुका जिनिस भलो लागे ना बोझवाला जिनिस भलो लागे? कौन भलो लागे? हालुका पसंद अटे ना। फरिस्ता अर्थात ये समस्तंकर अटे। अल्प किछि जणकर नुहे समस्तंकर प्रिय मध्य होइथिबो एवं नियारा मध्य होइथिबो। केवल प्रिय नुहे जेतिकि प्रिय सेतिकि नियारा मध्य होइथिबो। फरिस्तार लक्षण हेला से समस्तंकर प्रिय होइथिबो। जिए भी देखिबे जिए भी मिसिबे जिए भी संबंध रे आसिबे संबंध संपर्क रे आसिबे सेमाने अनुभव करिबे जे ये मोर अटंती। जेपरि बाबांक पई समस्ते अनुभव करुछंती बाबा मोर अटंती अनुभव करुछंती ना सेइबळि फरिस्ता अर्थात समस्ते अनुभव करिवे जे ये मोर अति निजर अटंती। निजर पणियार अनुभव हेउ काहेकि ना हालुका होइथिबो ना तेणु हालुका पणिया समस्तंकर प्रिय करिदेइथाय। सारा ब्राह्मण परिवार अनुभव करंतु जे ये मोर निजर अटंती। केबे भी भारी पणिया देखाजिबा उचित नुहे काहेकि ना फरिस्तार अर्थ हेला डबल लाइट। फरिस्ता अर्थात संकल्प बाणी कर्म एवं संबंध संपर्क रे बेहद अर्थात उदार मना होइथिबो। हद अर्थात संकीर्णता नथिबो। समस्ते मोर निजर एवं मु समस्तंकर निजर। जेउटी अधिक निजर पणिया रहिथाए तरे हालुका पणिया मध्ये रहिथाए। संस्कार रे मध्ये हालुका पणिया। तेबे चेक करो केते परिमाण रे फरिस्ता स्थिति पर्यंत पहुंचिलिनी। चेक करिबा त जणा अछि ना। चेकर मध्ये होइ जाइछ मेकर अर्थात निजर निर्माता मध्ये होइ जाइछ तेणु अभिनंदन। बाप दादांकर ई शुभ आशा रहिछि जे एबे समय को दृष्टि रे रखी जेउ माने निजकु महारथी मने करुछंती सेमानंकर स्थिति 95% पर्यंत हेबा उचित। कोन हेबा उचित ना? ये जणे कहिले 98% होइजिबु। बाबा कहिले अभिनंदन तुम मुखरे गुलाब जामु काहेकि ना तुम्हें माने तो देखुछ एवं जानिछ जे हेबा मध्य सुनिश्चित अटे। होइजिबु नुहे निश्चित हेबु। हेबु कि नहेबु नुहे निश्चित हेबु। होइजिबु देखिबु चेष्टा करिबु। एबे एही भाषा को परिवर्तन करी जहां भी संकल्प कर चेक कर यह केते प्रतिशत निश्चय एवं सफलता पूर्वक अटे। एबे चेक करिवारे बेग को तीव्र कर। प्रथमे चेक कर तापरे कार्यरे कर। एमिति नुहे जे संकल्प रे जहां आसिला बाणी रे जहां आसिला संबंध संपर्क रे जहां भी हेला सबु चली जीव ना। जेउ माने वीवीआईपी अर्थात अति विशिष्ट व्यक्ति होई थांती सेमानंक पई केते चेकिंग होई थाय जणा अछि ना। ସବୁ ଜିନିଷକୁ ପ୍ରଥମେ ଚେକ୍ କରାଯାଏ, ତାପରେ ସେମାନେ ପାଦ ପକାନ୍ତି। ତେବେ ଏବେ ଆଉ 2 ଘଣ୍ଟା ପରେ ବା 4 ଘଣ୍ଟା ପରେ ଚେକିଂ କରିଲେ ଚଳିବ ନାହିଁ। ପ୍ରଥମେ ଚେକିଂ କର, ତାପରେ ପାଦ ପକାଅ, ଅର୍ଥାତ୍ କର୍ମରେ କର। କାହିଁକି ନା ଆଜିକାଲି ଯେଉଁମାନେ ଭିଭିଆଇପି ଅଛନ୍ତି ସେମାନେ ତ ଗୋଟିଏ ଜନ୍ମ ପାଇଁ ଅଟନ୍ତି, ତାହା ପୁଣି ଅଳ୍ପ କିଛି ସମୟ ପାଇଁ। କିନ୍ତୁ ତୁମେମାନେ ସୃଷ୍ଟି ନାଟକରେ ବ୍ରାହ୍ମଣ ତଥା ଫରିସ୍ତା ଅଟ, ତେଣୁ ଯେବେ ବି ଅତି ଅତି ବିଶିଷ୍ଟ କୁହାଗଲେ ମଧ୍ୟ ତୁମେମାନେ ସେତିକି ବିଶିଷ୍ଟ ଅଟ। ତେଣୁ ତୁମେମାନେ ନିଜ ନାମ ପୂର୍ବରୁ ଭି 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 ଲଗାଇ ଚାଲ। ନିଜେ ନିଜର ଚିତ୍ର ବା ମୂର୍ତ୍ତିକୁ ତ ଦେଖିଛ ନା, ଯାହାକି ପୂଜା ହୋଇ ଆସୁଛି ତାକୁ ତ ଦେଖିଛ ନା। ଆଚ୍ଛା ଠିକ୍ ଅଛି, ମନ୍ଦିର ଦେଖ ନାହିଁ, କିନ୍ତୁ ଫଟୋ ତ ଦେଖିଛ ନା। ଏବେ ବି ସେମାନଙ୍କର କେତେ ମହତ୍ତ୍ୱ ରହିଛି, କେତେ ବଡ଼ ବଡ଼ ମନ୍ଦିର ସବୁ ତିଆରି କରିଛନ୍ତି, କିନ୍ତୁ ତୁମମାନଙ୍କର ମୂର୍ତ୍ତି ତ 3 ଫୁଟ ଭିତରେ ହିଁ ହୋଇଯାଉଛି। ତେଣୁ ଏଇଥିରୁ ଜାଣିନିଅ ତୁମମାନଙ୍କର ମୂଲ୍ୟ କେତେ। ଜଡ଼ ଚିତ୍ରର ମଧ୍ୟ ମହତ୍ତ୍ୱ ରହିଛି, ମହତ୍ତ୍ୱ ରହିଛି ନା। ତୁମମାନଙ୍କର ମୂର୍ତ୍ତିକୁ ଦର୍ଶନ କରିବା ପାଇଁ କେତେ ଧାଡ଼ି ଲାଗୁଛି। ତେଣୁ ତୁମେମାନେ ଚୈତନ୍ୟରେ କେତେ ଭିଭିଆଇପି ଅଟ। ତେଣୁ ପାଦ ଉଠାଇବା ପୂର୍ବରୁ ଅର୍ଥାତ୍ କୌଣସି କର୍ମ କରିବା ପୂର୍ବରୁ ଚେକ୍ କର। ଯଦି କରିସାରିବା ପରେ ଚେକ୍ କରିବ, ତେବେ ସେତିକି କର୍ମ ତ ଗଲା ନା, ତାହା ଆଉ ତୁମ ହାତକୁ ତ ଆସିବ ନାହିଁ। ଅଜ୍ଞାନ କାଳରେ ମଧ୍ୟ କହିଥାନ୍ତି ଭାବି ଚିନ୍ତି କାମ କର, କାମ କରିସାରି ଭାବ ନାହିଁ, ପ୍ରଥମେ ଚିନ୍ତା କର ତାପରେ କର। ତେଣୁ ସର୍ବଦା ନିଜର ସମାନ ରୂପୀ ଆସନ ଉପରେ ବସ। ଯେତେ ଯେତେ ତୁମେ ନିଜର ପୋଜିସନରେ ଅର୍ଥାତ୍ ସମାନର ସ୍ଥିତିରେ ରହିବ, ସେତିକି ମାୟାର ଅପୋଜିସନ ଅର୍ଥାତ୍ ବିରୋଧ କରିବା ମଧ୍ୟ ବନ୍ଦ ହୋଇଯିବ। କାରଣ ମାୟାର ଅପୋଜିସନ ସେତେବେଳେ ହୋଇଥାଏ ଯେତେବେଳେ ତୁମେ ନିଜର ପୋଜିସନରେ ରହି ନଥାଉ। ତେଣୁ ଏବେ ବାପ ଦାଦା ପ୍ରଶ୍ନ ପଚାରୁଛନ୍ତି, ସମସ୍ତଙ୍କର ଲକ୍ଷ୍ୟ ତ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ହେବାର ରହିଛି ନା। ତେବେ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖିଛ ନା ଅଳ୍ପ ଅଳ୍ପ ହେଲେ ବି ଚଳିବ? କ'ଣ ଲକ୍ଷ୍ୟ ରଖିଛ? ଯଦି ସମସ୍ତଙ୍କର ଲକ୍ଷ୍ୟ ଅଛି ତେବେ ହାତ ଉଠାଅ। କ'ଣ ସମ୍ପୂର୍ଣ୍ଣ ହେବାର ଅଛି ତ? ଆଚ୍ଛା କେବେ ହେବ? ତୁମେମାନେ ଅନ୍ୟମାନଙ୍କୁ ପ୍ରଶ୍ନ ପଚାରୁଛ ନା, ଛାତ୍ରଛାତ୍ରୀମାନଙ୍କୁ ଟିଚର ପ୍ରଶ୍ନ ପଚାରୁଛନ୍ତି ନା, ତୁମ ଜୀବନର ଲକ୍ଷ୍ୟ କ'ଣ? ତେଣୁ ଆଜି ବାପଦାଦା ବିଶେଷ କରି ଟିଚରମାନଙ୍କୁ ପଚାରୁଛନ୍ତି। 30 ବର୍ଷବାଲା ବସିଛନ୍ତି ନା, ତେଣୁ 30 ବର୍ଷବାଲାଙ୍କୁ କାଲି ହିଁ ପରସ୍ପର ମିଶି ଏହାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦରକାର। ମିଟିଂ ତ ବହୁତ କରୁଛ ବାପଦାଦା, ଦେଖୁଛନ୍ତି ମିଟିଂ ସିଟିଂ ବହୁତ ହେଉଛି, କିନ୍ତୁ ଏବେ ଏଭଳି ମିଟିଂ କର ଯେ ଆମେ କେତେ ଦିନ ଭିତରେ ସମ୍ପୂର୍ଣ୍ଣ ସମ୍ପନ୍ନ ହେବା। ଆଉ ସବୁ ଉତ୍ସବ ଆଦି ତ ପାଳନ କରୁଛ, ତାର ତିଥି ମଧ୍ୟ ନିର୍ଦ୍ଧାର୍ଯ୍ୟ କରୁଛ, ଅମୁକ କାର୍ଯ୍ୟକ୍ରମ ଅମୁକ ତାରିଖରେ ହେବ, କିନ୍ତୁ ଏହାର ତାରିଖ କେବେ ଯେତେ ବର୍ଷ ଦରକାର ତାହା ଶୁଣାଇ ଦିଅ। କାହିଁକି ଜାଣିଛ ବାପ ଦାଦା ଏଭଳି କାହିଁକି କହୁଛନ୍ତି? କାହିଁକି ନା ପ୍ରକୃତି ମଧ୍ୟ ବାବାଙ୍କୁ ପଚାରୁଛି କେବେ ବିନାଶ କରିବୁ। ତେବେ ବାପଦାଦା ତାକୁ କ'ଣ ଉତ୍ତର ଦେବେ? ବାପଦାଦା ତ ପିଲାମାନଙ୍କୁ ହିଁ ପଚାରିବେ ନା। ଆଉ କେତେ ଦିନ? ଆଜିର ବିଶେଷ ଟପିକ ହେଲା ଆଉ କେତେ ଦିନ। ଡବଲ ବିଦେଶୀମାନେ ବସିଛନ୍ତି ନା, ସେମାନେ ତ ଡବଲ ପୁରୁଷାର୍ଥ କରୁଥିବେ ନା, ତେଣୁ କମାଲ କର। ବିଦେଶୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅ, ବ୍ରାହ୍ମଣ ପରିବାର ସମ୍ମୁଖରେ, ବିଶ୍ୱ ସମ୍ମୁଖରେ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ, ସର୍ବଶକ୍ତି ସର୍ବଗୁଣରେ ସମ୍ପନ୍ନ ଅର୍ଥାତ୍ ସମ୍ପୂର୍ଣ୍ଣ ସବୁଥିରେ ହେବା ଦରକାର। ମନ, ବଚନ, ସମ୍ବନ୍ଧ, ସମ୍ପର୍କ 4ଟି ଯାକରେ 4ଟି ମଧ୍ୟରୁ ଯଦି ଗୋଟିଏରେ ଦୁର୍ବଳ ରହିଗଲ ତେବେ ସମ୍ପନ୍ନ କୁହାଯିବ ନାହିଁ। ତେବେ 4ଟି ଯାକ କଥା ମନେ ରହିଲା ତ? ମନ, ବଚନ, ସମ୍ବନ୍ଧ, ସମ୍ପର୍କରେ କର୍ମ ଆସିଗଲା ଏହି 4ଟି ଯାକରେ। ଏମିତି ନୁହେଁ ଯେ ମନ ଏବଂ ବାଣୀରେ ତ ମୁଁ ଠିକ୍ ଅଛି, ସମ୍ବନ୍ଧ ସମ୍ପର୍କରେ ଟିକେ କମି ରହିଯାଇଛି। ଶୁଣାଇଲୁ ନା, ଯାହା ସମ୍ମୁଖକୁ ଯାଅ ବା ଯାହା ସହିତ ସମ୍ପର୍କରେ ଆସ, ସେ ଅନୁଭବ କରୁ ଯେ ଇଏ ମୋର ନିଜର ଅଟନ୍ତି, ମୋ ଉପରେ ଅଧିକାର ଥାଏ ନା। ଅନ୍ୟମାନଙ୍କ ଉପରେ ଏତେ ହାଲୁକା ପଣିଆ ନଥାଏ, ଟିକିଏ ଭାରି ପଣିଆ ଥାଏ, କିନ୍ତୁ ନିଜର ଉପରେ ହାଲୁକା ପଣିଆ ରହିଥାଏ। ତେବେ ସମସ୍ତଙ୍କ ସହିତ ହାଲୁକା ଏମିତି ନୁହେଁ ଯେ କେବଳ ନିଜର ଜୋନ୍ ଭିତରେ ହାଲୁକା ସମ୍ବନ୍ଧ ରହୁଥିବ, ନିଜର ସେଣ୍ଟରରେ ହାଲୁକା ରହୁଥିବ ନା। ଯଦି ନିଜର ଜୋନ୍ ଭିତରେ ବା ସେଣ୍ଟର ଭିତରେ ହାଲୁକା ରହିବ ତେବେ ବିଶ୍ୱ ରାଜନ କିପରି ହେବ? ନା ବିଶ୍ୱ କଲ୍ୟାଣକାରୀ ହୋଇପାରିବ ନା ବିଶ୍ୱ ରାଜନ ହୋଇପାରିବ। ତେବେ ରାଜନ ଶବ୍ଦର ଅର୍ଥ ଏହା ନୁହେଁ ଯେ କେବଳ ସିଂହାସନ ଉପରେ ବସିଥିବ। ରାଜଧାନୀ ଭିତରେ, ରାଜ ପରିବାର ଭିତରେ ଥିଲେ ମଧ୍ୟ ରାଜ୍ୟ ଉପରେ ରାଜୁତି କରିବାର ଅଧିକାରୀ କୁହାଯିବ। ତେବେ କ'ଣ କରିବ? ଆଉ କେତେ ଦିନ? ଏହି ପ୍ରଶ୍ନର ଉତ୍ତର ତ ଦେବ ନା। ମିଟିଂ କର, ମିଟିଂ କରି ନିଷ୍ପତ୍ତି ନିଅ, ଠିକ୍ ଅଛି ନା? ଆଚ୍ଛା ସମସ୍ତେ ଠିକ୍ ଅଛ ତ? କ'ଣ ମନରେ ଉମଙ୍ଗ ଆସୁଛି ତ? ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡ଼ିବ। ବାପଦାଦା ଉମଙ୍ଗ ଉଲ୍ଲାସ ଦେଉଛନ୍ତି, ମାୟା ଦେଖୁଛି। ଯଦି କେହି ଉମଙ୍ଗ ଉଲ୍ଲାସରେ ଆସୁଛି ତେବେ କିଛି ନା କିଛି ବିଶୃଙ୍ଖଳା ସୃଷ୍ଟି କରିଦେଉଛି, କାହିଁକିନା ତାର ମଧ୍ୟ ଏବେ ଶେଷ ସମୟ ପାଖେଇ ଆସିଲାଣି ନା।
ତେଣୁ ସେ ମଧ୍ୟ ଏବେ ଯାହା ବି ଅସ୍ତ୍ରଶସ୍ତ ତା ପାଖରେ ଅଛି ତାକୁ ବ୍ୟବହାର କରୁଛି ଏବଂ ଏମିତି ପାଳନ କରୁଛି ଯାହାକି ତୁମେ ବୁଝିପାରିବ ନାହିଁ ଯେ ଏହା ମାୟାର ପାଳନା ନା ବାବାଙ୍କର ପାଳନା, ଏହା ମାୟାର ମତ ନା ବାବାଙ୍କର ମତ, ପୁରା ମିଶାମିଶି କରିଦେଉଛି। ତେବେ ତୁମକୁ ଫରିସ୍ତା ହେବାରେ ବା ପୁରୁଷାର୍ଥ କରିବାରେ ଯେଉଁ ସବୁ ବିଶେଷ ବାଧା ଆସୁଛି ତାର କାରଣ କେବଳ ଦୁଇଟି ଶବ୍ଦ ହିଁ ଅଟେ, ଯାହାକି ଅତି ସାଧାରଣ ଶବ୍ଦ ମଧ୍ୟ ଅଟେ, କିଛି କଷ୍ଟକର ଶବ୍ଦ ନୁହେଁ ଏବଂ ତୁମେ ସମସ୍ତେ ତାକୁ ଅନେକ ଥର ବ୍ୟବହାର ମଧ୍ୟ କରୁଛ। ତାହା କ'ଣ ଜାଣିଛ? ମୁଁ ଏବଂ ମୋର। ଏହି ମୁଁ ଏବଂ ମୋରକୁ ପରିବର୍ତ୍ତନ କରିବା ପାଇଁ ବାପଦାଦା ବହୁତ ସହଜ ଉପାୟ ପୂର୍ବରୁ ମଧ୍ୟ ଶୁଣାଇଛନ୍ତି, ମନେ ଅଛି ନା? ଦେଖ, ଯେତେବେଳେ ତୁମେମାନେ ମୁଁ ଶବ୍ଦ କହୁଛ ସେତେବେଳେ ତୁରନ୍ତ ସ୍ମୃତିରେ ଆସିଯାଉ ଯେ ମୁଁ ଆତ୍ମା ହିଁ ଅଟେ। ମୁଁ ଶବ୍ଦ କହିବା ମାତ୍ରକେ ସମ୍ମୁଖରେ ଆତ୍ମାର ରୂପ ଆସିଯାଉ। ମୁଁ ଶବ୍ଦକୁ ଏଭଳି କୁହ ନାହିଁ ଯେ ମୁଁ ଆତ୍ମା, ମୁଁ ଆତ୍ମା, ଏହା ସ୍ୱାଭାବିକ ଭାବରେ ସ୍ମୃତିରେ ଆସୁ। ମୁଁ ଶବ୍ଦ ସହିତ ଆତ୍ମାକୁ ଯୋଡ଼ି ଦିଅ, ମୁଁ ଆତ୍ମା। ଯେତେବେଳେ ମୋର ଶବ୍ଦ କହୁଛ ତେବେ ପ୍ରଥମେ କୁହ ମୋର ବାବା, ମୋର ରୁମାଲ, ମୋର ଶାଢ଼ୀ, ମୋର ଏହିସବୁ, କିନ୍ତୁ ପ୍ରଥମେ ମୋର ବାବା। ମୋର ଶବ୍ଦ କହିବା ମାତ୍ରକେ ବାବା ସମ୍ମୁଖକୁ ଆସିଯାଆନ୍ତୁ, ମୁଁ ଶବ୍ଦ କହିବା ମାତ୍ରକେ ଆତ୍ମା ସମ୍ମୁଖକୁ ଆସିଯାଉ। ଏହାକୁ ସ୍ୱାଭାବିକ କରିଦିଅ ଏବଂ ଏହା ତୁମର ସ୍ୱଭାବରେ ପରିଣତ ହୋଇଯାଉ। କ'ଣ ସହଜ ଅଟେ ନା ମୁସ୍କିଲ ଅଟେ? ଜାଣିଛ ତ ମୁଁ ଆତ୍ମା ଅଟେ, କେବଳ ସେହି ସମୟରେ ମାନିପାରୁ ନାହଁ। ଜାଣିବାରେ 100%, କିନ୍ତୁ ମାନିବାରେ ଶତକଡ଼ାରେ କ୍ରମାନ୍ୱୟରେ ଆସିଯାଉଛ। ଯେବେକି ଦେହ ଅଭିମାନ ସ୍ୱାଭାବିକ ହୋଇଯାଉଛି ତାକୁ କ'ଣ ମନେ ପକାଇବାକୁ ପଡୁଛି କି ମୁଁ ଦେହ ଅଟେ? ସ୍ୱାଭାବିକ ସ୍ମୃତିରେ ରହିଛି ନା, ତେଣୁ ମୁଁ ଶବ୍ଦ ମୁଖକୁ ଆସିବା ପୂର୍ବରୁ ତ ସଂକଳ୍ପରେ ଆସୁଛି ନା? ତେବେ ସଂକଳ୍ପରେ ବି ଯଦି ମୁଁ ଶବ୍ଦ ଆସୁଛି ତେବେ ତୁରନ୍ତ ଆତ୍ମାର ସ୍ୱରୂପ ସମ୍ମୁଖକୁ ଆସିଯାଉ। କ'ଣ ଏହି ଅଭ୍ୟାସ କରିବା ସହଜ ନୁହେଁ କି? କେବଳ ମୁଁ ଶବ୍ଦ କୁହ ନାହିଁ, ଆତ୍ମା ଶବ୍ଦ ମଧ୍ୟ ତା ସାଥିରେ କୁହ, ତେବେ ଏହା ପକ୍କା ହୋଇଯିବ। ଯେପରି ଶରୀରର ନାମ ପକ୍କା ଅଟେ ନା, ଅନ୍ୟ କାହାକୁ ଯଦି କେହି ଡାକୁଥିବ ତେବେ କ'ଣ ତୁମେ ଉତ୍ତର ଦେବ କି? ତେଣୁ ମୁଁ ଆତ୍ମା ଅଟେ, ଆତ୍ମାର ସଂସାର ବାପଦାଦା ଅଟନ୍ତି, ଆତ୍ମାର ସଂସ୍କାର ହେଲା ବ୍ରାହ୍ମଣରୁ ଫରିସ୍ତା, ଫରିସ୍ତାରୁ ଦେବତା। ତେଣୁ ଏବେ କ'ଣ କରିବ? ଏଭଳି ମନର ଡ୍ରିଲ୍ କରିବ। ଆଜିକାଲି ଡାକ୍ତରମାନେ ମଧ୍ୟ କହୁଛନ୍ତି ଡ୍ରିଲ୍ କର, ଡ୍ରିଲ୍ କର, ବ୍ୟାୟାମ କର। ତେବେ ଏହି ବ୍ୟାୟାମ କର ଯେ ମୁଁ ଆତ୍ମା, ମୋର ବାବା, କାହିଁକି ନା ସମୟର ଗତିକୁ ଡ୍ରାମା ଅନୁସାରେ ଧୀମା କରିବାକୁ ପଡୁଛି। ଏମିତି ତ ରଚୟିତା ହିଁ ତୀବ୍ର ବେଗୀ ହେବା ଉଚିତ, ରଚନା ନୁହେଁ, କିନ୍ତୁ ବର୍ତ୍ତମାନର ସ୍ଥିତି ଅନୁସାରେ ସମୟ ଅର୍ଥାତ୍ ତୁମର ରଚନା ତୀବ୍ର ବେଗରେ ଗତି କରୁଛି। ପ୍ରକୃତି ସଦା ପ୍ରସ୍ତୁତ ହୋଇ ରହିଛି, କେବଳ ନିର୍ଦ୍ଦେଶ ପାଇବା ପାଇଁ ଅଟକିଛି। ଡ୍ରାମାର ସମୟ ହିଁ ତାକୁ ନିର୍ଦ୍ଦେଶ ଦେବ ନା? ସ୍ଥାପନା କରିବା ବାଲା ଯଦି ପ୍ରସ୍ତୁତ ନଥିବେ ତେବେ ବିନାଶ ପରେ କ'ଣ ପ୍ରଳୟ ହେବ? କ'ଣ ପ୍ରଳୟ ହେବାର ଅଛି କି? ନା ବିନାଶ ପରେ ସ୍ଥାପନା ନିଶ୍ଚିତ ହେବ। ତେଣୁ ସ୍ଥାପନାର ନିମିତ୍ତ ହୋଇଥିବା ପିଲାମାନଙ୍କୁ ଏବେ ସମୟ ଅନୁସାରେ ସଦା ପ୍ରସ୍ତୁତ ରହିବା ଦରକାର। ବାପଦାଦା ମଧ୍ୟ ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ବ୍ରହ୍ମା ବାବା ଯେପରି ଅର୍ଜୁନ ଅର୍ଥାତ୍ ପ୍ରଥମ ନମ୍ବର ହୋଇଗଲେ, ସେ ହୋଇଗଲେ ନା, ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ହୋଇଗଲେ ନା, ସେହିଭଳି ବ୍ରହ୍ମା ବାବାଙ୍କୁ ଅନୁକରଣ କରିବା ବାଲା କିଏ ହେଉଛି? ନିଜକୁ ମଧ୍ୟ ଦେଖ, ସମୟକୁ ମଧ୍ୟ ଦେଖ। ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ବର୍ତ୍ତମାନ ସମୟରେ ତୁମେ ସମସ୍ତେ ବ୍ରାହ୍ମଣ ତଥା ଫରିସ୍ତା ଆତ୍ମାମାନଙ୍କୁ ନିମିତ୍ତ ଭାବ ଏବଂ ନିର୍ମାଣ ଭାବ ଏହି ଦୁଇଟି ଶବ୍ଦ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ। ଏଥିରେ ଦେହ ଅଭିମାନର ମୁଁ ପଣିଆ ସମାପ୍ତ ହୋଇଯିବ, ମୋର ପଣିଆ ମଧ୍ୟ ସମାପ୍ତ ହୋଇଯିବ। ମୁଁ ନିମିତ୍ତ ଅଟେ ଏବଂ ମୋର ସ୍ୱଭାବ ନିର୍ମାଣଚିତ ଅଟେ। ଯିଏ ଯେତିକି ନିର୍ମାଣ ହୋଇଥାଏ ତାକୁ ସେତିକି ସମ୍ମାନ ମଧ୍ୟ ମିଳିଥାଏ, କାହିଁକିନା ଯିଏ ନିର୍ମାଣଚିତ୍ତ ହୋଇଥାଏ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଯାଏ। ତେଣୁ ଯିଏ ପ୍ରିୟପାତ୍ର ହୋଇଥାଏ ତାକୁ ସମ୍ମାନ ତ ଆପେ ଆପେ ମିଳିବ। ତେବେ ନିମିତ୍ତ ଭାବ ଏବଂ ନିର୍ମାଣ ଭାବଙ୍କ ଭାବନା ଏବଂ ଶୁଭ ଭାବନା, ତେବେ ଭାବ ଏବଂ ଭାବନା ଦୁଇଟି ଅଲଗା ଜିନିଷ। ତେଣୁ ନିମିତ୍ତ ଏବଂ ନିର୍ମାଣ ଭାବ ଏବଂ ସମସ୍ତଙ୍କ ପ୍ରତି ଶୁଭ ଭାବନା, ଶୁଭ କାମନା, ଯିଏ ଯେମିତି ବି ହୋଇଥାଉ ତୁମମାନଙ୍କର ନିମିତ୍ତ ଭାବ ଏବଂ ନିର୍ମାଣ ଭାବ ଏବଂ ଶୁଭ ଭାବନା ଏଭଳି ବାୟୁମଣ୍ଡଳ ସୃଷ୍ଟି କରିଦେବ ଯାହାକି ନିକଟରେ ଥିବା ଆତ୍ମାମାନେ ମଧ୍ୟ ତୁମର ଭାଇବ୍ରେସନ ଦ୍ୱାରା ପରିବର୍ତ୍ତନ ହୋଇଯିବେ। କେହି କେହି ପିଲା ବାବାଙ୍କୁ କହିଥାନ୍ତି ନା, ମୁଁ ତ ପୁରା ଗୋଟିଏ ମାସ ତା ପ୍ରତି ଶୁଭ ଭାବନା ରଖିଲି, କିନ୍ତୁ ସେ ତ ଟିକିଏ ବି ପରିବର୍ତ୍ତନ ହେଉନାହିଁ, ତାପରେ ଥକି ପଡୁଛନ୍ତି, ନିରାଶ ହୋଇଯାଉଛନ୍ତି। ତେବେ ବର୍ତ୍ତମାନ ସମୟରେ ସେହି ବିଚରା ଆତ୍ମାଟିର ଯେଉଁଭଳି ବୃତ୍ତି ବା ଦୃଷ୍ଟି ରହିଛି ତାହା ତ ପଥର ଭଳି ଅଟେ ନା, ତେଣୁ ସେଥିପାଇଁ ତ ଟିକିଏ ସମୟ ଲାଗିବ ନା। ଆଚ୍ଛା ଧରିନିଅ ସେ ବଦଳୁ ନାହିଁ, କିନ୍ତୁ ତୁମେ ନିଜକୁ ତ ଠିକ୍ ରଖିବ ନା, ନିଜେ ତ ନିଜର ସ୍ୱସ୍ଥିତିରେ ରୁହ ନା, ତୁମେ କାହିଁକି ନିରାଶ ହୋଇଯାଉଛ? ତେଣୁ ନିରାଶ ହୁଅ ନାହିଁ। ଆଚ୍ଛା ସିଏ ଯଦି ନ ବଦଳୁଛି ତେବେ ମୁଁ କାହିଁକି ତା ପାଇଁ ବଦଳିଯିବି? ଯଦି ତୁମେ ନିରାଶ ହୋଇଗଲ ତେବେ ସେ ତ ଶକ୍ତିଶାଳୀ ହୋଇଗଲା ଯାହାକି ତୁମକୁ ବଦଳାଇ ଦେଲା, ତେଣୁ ତୁମେ ନିଜର ସ୍ୱମାନର ଆସନକୁ କାହିଁକି ଛାଡ଼ି ଦେଉଛ? ଏଥିରେ ତୁମର ବ୍ୟର୍ଥ ସଂକଳ୍ପ ମଧ୍ୟ ଉଠିବା ଉଚିତ ନୁହେଁ। କାହିଁକି ଜାଣିଛ, କାହିଁକି ଶବ୍ଦ କହିବା ମାତ୍ରକେ ବ୍ୟର୍ଥ ସଂକଳ୍ପର ଫାଟକ ଖୋଲିଯାଉଛି ଏବଂ ସେହି ଫାଟକକୁ ବନ୍ଦ କରିବା ବହୁତ କଷ୍ଟକର ହୋଇଥାଏ। ସେଥିପାଇଁ କାହିଁକି ଶବ୍ଦ ଭାବ ନାହିଁ, ଦୟାଳୁ କୃପାଳୁ ହୋଇ ଭାଇବ୍ରେସନ୍ ଦେଇଚାଲ। ତୁମେ ନିଜର ଆସନକୁ ଛାଡ଼ି ନିରାଶ କାହିଁକି ହୋଇଯାଉଛ? ମନେ ରଖିଲ ନା, ନିଜର ପୋଜିସନରୁ ତଳକୁ ଆସ ନାହିଁ, ନଚେତ ମାୟା ଦ୍ୱାରା ବହୁତ ଅପୋଜିସନ ଅର୍ଥାତ୍ ବାଧା ଆସିଯିବ। ବ୍ୟକ୍ତି ବ୍ୟକ୍ତି ଭିତରେ ଅପୋଜିସନ ହୋଇଥାଏ, ସ୍ୱଭାବ ସଂସ୍କାର ମଧ୍ୟ ଅପୋଜିସନ ହୋଇଥାଏ, ବିଚାରରେ ମଧ୍ୟ ଅପୋଜିସନ ହୋଇଥାଏ। ସେଥିପାଇଁ ସର୍ବଦା ନିଜର ପୋଜିସନରେ ଅର୍ଥାତ୍ ସ୍ୱ ସ୍ଥିତିରେ ସ୍ୱମାନରେ ରୁହ। ତେବେ କାଲିଠାରୁ କ'ଣ କରିବ ମନେ ଅଛି ନା? ବାପଦାଦାଙ୍କର ସମସ୍ତଙ୍କ ପ୍ରତି ସ୍ନେହ ଅଛି ନା? ତେଣୁ ବାପଦାଦା ଭାବୁଛନ୍ତି ସମସ୍ତେ ବ୍ରହ୍ମା ବାବାଙ୍କ ସମାନ ହୋଇଯାଆନ୍ତୁ। କ'ଣ ବାବାଙ୍କ ସାମ୍ନାକୁ ଅପୋଜିସନ ଆସିନଥିଲା? ବ୍ରହ୍ମା ବାବାଙ୍କ ସାମ୍ନାରେ ଅପୋଜିସନ ହୋଇନଥିଲା? ମାୟାର ମଧ୍ୟ ଅପୋଜିସନ ହୋଇଥିଲା, ଆତ୍ମାମାନଙ୍କର ମଧ୍ୟ ଅପୋଜିସନ ହୋଇଥିଲା, ପ୍ରକୃତି ଦ୍ୱାରା ମଧ୍ୟ ହୋଇଥିଲା। କିନ୍ତୁ ବ୍ରହ୍ମା ବାବା କ'ଣ ତାଙ୍କର ପୋଜିସନକୁ ଛାଡ଼ି ଦେଇଥିଲେ କି? ଛାଡ଼ି ନଥିଲେ ନା, ସେଥିପାଇଁ ତ ଫରିସ୍ତା ହେଲେ ନା। ତେଣୁ ଏବେ ନିଜକୁ ଫରିସ୍ତା ମନେ କରି ଚାଲ। ମୁଁ ଫରିସ୍ତା ଅଟେ ଏବଂ ସମସ୍ତଙ୍କୁ ଫରିସ୍ତା ରୂପରେ ଦେଖ। ସମସ୍ତେ ଫରିସ୍ତା ଅଟନ୍ତି ନା? ମୋର ପୁରୁଣା ସଂସ୍କାର ସହିତ କୌଣସି ସମ୍ବନ୍ଧ ଅଛି ନା? ପୁରୁଣା ସଂସାର ସହିତ କୌଣସି ସମ୍ବନ୍ଧ ଅଛି ନା? କୌଣସି ବ୍ରାହ୍ମଣ ଆତ୍ମା ସହିତ ସମ୍ବନ୍ଧ ଅଛି? ବାସ୍, ସବୁକିଛି ସମାପ୍ତ। ଇଏ ମଧ୍ୟ ଫରିସ୍ତା, ସିଏ ମଧ୍ୟ ଫରିସ୍ତା। କେବଳ ସେହି ଦୃଷ୍ଟିରେ ଦେଖ, ବାୟୁମଣ୍ଡଳ ସୃଷ୍ଟି କର। ଆଚ୍ଛା, ଏବେ ଗୋଟିଏ ମିନିଟ୍ ପାଇଁ ଏଭଳି ସର୍ବଶକ୍ତିରେ ସମ୍ପନ୍ନ ଶକ୍ତିଶାଳୀ କିରଣ ବିଶ୍ୱର ଆତ୍ମାମାନଙ୍କୁ ଦିଅ, ଯାହାକି ତୁମର ଶକ୍ତିର ପ୍ରକମ୍ପନ ସାରା ବିଶ୍ୱର ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇଯାଉ। ଗହନ ଶାନ୍ତିର ଅନୁଭୂତି ବାବା କରାଇଲେ, ଆସନ୍ତୁ ଆମେ ବି ଗୋଟିଏ ମିନିଟ୍ ପାଇଁ ଗହନ ଶାନ୍ତିର ଅନୁଭୂତି କରିବା। ଚାରିଆଡ଼ର ବ୍ରାହ୍ମଣରୁ ଫରିସ୍ତା ହେଉଥିବା ପିଲାମାନଙ୍କୁ ସର୍ବଦା ସ୍ୱଦର୍ଶନ ଦ୍ୱାରା ସ୍ୱକୁ ଚେକ୍ କରିବା ସହିତ ଚେଞ୍ଜ ଅର୍ଥାତ୍ ପରିବର୍ତ୍ତନ କରୁଥିବା ପିଲାମାନଙ୍କୁ, ବ୍ରହ୍ମା ବାବାଙ୍କୁ ଅନୁକରଣ କରୁଥିବା ଆଜ୍ଞାକାରୀ ପିଲାମାନଙ୍କୁ ସର୍ବଦା ଡବଲ ଲାଇଟ୍ ହୋଇ ସେବା ଏବଂ ପୁରୁଷାର୍ଥ କରୁଥିବା ଫରିସ୍ତା ସ୍ୱରୂପ ଆତ୍ମାମାନଙ୍କୁ ସର୍ବଦା ନିଜର ପୋଜିସନରେ ଆସନ ଉପରେ ସ୍ଥିତ ରହି ଅପୋଜିସନକୁ ସମାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ପିଲାମାନଙ୍କୁ ସଙ୍ଗମ ଯୁଗର ପ୍ରତ୍ୟକ୍ଷ ଫଳ ଅନୁଭବ କରୁଥିବା ବାବାଙ୍କର ସମୀପବର୍ତ୍ତୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ନମସ୍ତେ, ନମସ୍ତେ ବାବା। ଆଜିର ବରଦାନ ପ୍ରତ୍ୟକ୍ଷତାର ସମୟକୁ ସମୀପକୁ ଆଣୁଥିବା ସଦା ଶୁଭଚିନ୍ତକ ଏବଂ ସୁଚିନ୍ତକ ଭବ। ପ୍ରତ୍ୟକ୍ଷତାର ସମୟକୁ ସମୀପକୁ ଆଣୁଥିବା ସଦା ଶୁଭଚିନ୍ତକ ଏବଂ ସୁଚିନ୍ତକ ଭବ। ସେବାରେ ସଫଳତାର ଆଧାର ହେଲା ଶୁଭଚିନ୍ତକ ବୃତ୍ତି, କାହିଁକିନା ତୁମମାନଙ୍କର ଏହି ମାନସିକ ବୃତ୍ତି ହିଁ ଆତ୍ମାମାନଙ୍କର ଗ୍ରହଣ କରିବାର ଶକ୍ତିକୁ ବା ଜିଜ୍ଞାସାକୁ ବଢ଼ାଇଥାଏ, ଯାହାଦ୍ୱାରା ବାଣୀର ସେବା ସହଜରେ ସଫଳ ହୋଇଥାଏ ଏବଂ ସ୍ୱ ପ୍ରତି ସ୍ୱଚିନ୍ତନ କରିବାବାଲା ସ୍ୱଚିନ୍ତକ ଆତ୍ମା ସର୍ବଦା ମାୟା ପ୍ରୁଫ କାହାର ବି ଦୋଷ ଦୁର୍ବଳତାକୁ ଗ୍ରହଣ କରିବାଠାରୁ ତଥା କୌଣସି ବି ବ୍ୟକ୍ତି ବା ବୈଭବର ଆକର୍ଷଣଠାରୁ ମଧ୍ୟ ପ୍ରୁଫ ଅର୍ଥାତ୍ ମୁକ୍ତ ହୋଇଯାଏ। ତେଣୁ ଯେତେବେଳେ ଏହି ଦୁଇଟି ଯାକର ବରଦାନକୁ ଜୀବନରେ ବାସ୍ତବିକ ରୂପରେ ଆଣିପାରିବ, ସେତେବେଳେ ଯାଇ ପ୍ରତ୍ୟକ୍ଷତାର ସମୟ ସମୀପକୁ ଅର୍ଥାତ୍ ନିକଟକୁ ଆସିବ। ଆଜିର ସ୍ଲୋଗାନ, ଯଦି ନିଜର ସଂକଳ୍ପକୁ ମଧ୍ୟ ଅର୍ପଣ କରିଦେବ ତେବେ ସମସ୍ତ ଦୋଷ ଦୁର୍ବଳତା ସ୍ୱତଃ ହିଁ ଦୂରେଇଯିବ। ଯଦି ନିଜର ସଂକଳ୍ପକୁ ମଧ୍ୟ ଅର୍ପଣ କରିଦେବ ତେବେ ସମସ୍ତ ଦୋଷ ଦୁର୍ବଳତା ସ୍ୱତଃ ହିଁ ଦୂରେଇଯିବ। ଅବ୍ୟକ୍ତ ଇଶାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆଜିର ପଏଣ୍ଟ, ପରମାତ୍ମା ସ୍ନେହର ଅନୁଭବ କରିବା ପାଇଁ ଅନ୍ତର୍ମୁଖୀ ହୋଇ ଏହି ଦେହଠାରୁ ମଧ୍ୟ ନିଆରା ଦେହୀ ଅର୍ଥାତ୍ ଆତ୍ମା ସ୍ୱରୂପରେ ସ୍ଥିତ ହେବାର ଅଭ୍ୟାସକୁ ବଢ଼ାଅ। ଯଦି ସଦାସର୍ବଦା ଅନ୍ତର୍ମୁଖତାର ଗୁମ୍ଫା ଭିତରେ ରହିଥିବ ତେବେ ପୁରୁଣା ଦୁନିଆର ବାତାବରଣଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିବ, ବାତାବରଣ ପ୍ରଭାବରେ ଆସିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।